ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଖାଦ୍ୟ ସୁରକ୍ଷାକେ ଆହୁରି ବରକସ କରିବା ଲାଗି 2026-27 ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକେ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ କ୍ୟାବିନେଟ୍ର ବୈଠକଟି ଏ ବାବଦ ପ୍ରସ୍ତାବକେ ମଞ୍ଜୁରୀ ମିଳିଛି। ଏହି ଯୋଜନା ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଉ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ସବୁ ହିତାଧିକାରୀମାନଙ୍କୁ ପାଖାପାଖି ନିୟମିତ କୋଟା ଛଡ଼ା ଆଉ 5 କେଜି ଅତ୍କା ଚାଉଳ ଦିଆଯିବ। କ୍ୟାବିନେଟ୍ର ରାୟ ଅନୁସାରେ ମାସ୍କ 1,64,00,000 ମେଟ୍ରିକ୍ ଟନ୍ ଆଉ ବଛରକ 19,71,00,000 ମେଟ୍ରିକ୍ ଟନ୍ ଚାଉଳ ସାଧାରଣ ଲୋକଙ୍କୁ ବଣ୍ଟାଯିବ। ଏଥିଲାଗି ରାଜ୍ୟ ସରକାର ବଛରକ 8,813 କୋଟି ଅତିରିକ୍ତ ଖର୍ଚ୍ଚ ବ୍ୟୟବରାଦ କରିଛନ୍। ନୂଆପଡ଼ା ବଲାଙ୍ଗୀର ସିମ୍ନାନ ଥିବା କୁରୁମ୍ପୁରୀ ରାଜଖରିଆ ରାସ୍ତାର ଉନ୍ନତିକରଣ ପ୍ରକଳ୍ପକେ କେନ୍ଦ୍ର ମଞ୍ଜୁରୀ ମିଳିଛି। ଏଥିଲାଗି ଛତିଶଗଡ଼ର ରାୟପୁର ମହାସମୁନ୍ଦ ଇଲାକାନୁ ଓଡ଼ିଶାକେ ଯୋଗାଯୋଗ ଉନ୍ନତ ହୋଇପାରବା। ଏଥି ପାଖାପାଖି 447 କୋଟି ଟଙ୍କା ଖର୍ଚ୍ଚ ହେବ। ସୁନାବେଡ଼ା ଅଭୟାରଣ୍ୟ ଓ ଦାରିଙ୍ଗବାଡ଼ି ବାଗିର ପର୍ଯ୍ୟଟନସ୍ଥଳୀକେ ଯେନ୍ତା ଜଲ୍ଦି ଜାହାଜ ପହଞ୍ଚି ପାରବା ସେତିକି ନଜରଥି ରଖିକରି ଏହି ପ୍ରକଳ୍ପକେ ପ୍ରାଥମିକତା ଦିଆଯାଇଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ପ୍ରକଳ୍ପକେ ମଞ୍ଜୁରୀ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଆ ପକ୍ଷ ପାଳନର 5 ନମ୍ବର ଦିନେ ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫୁ ଐତିହ୍ୟ ଗଣଦୌଡ଼ର ଆୟୋଜନ କରାଯାଇଛି। ସକାଳ 5:30 ବଜେ ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରରୁ ଗଣଦୌଡ଼ ବାହାରିକରି ସହର ପରିକ୍ରମା ଉତ୍ରୁ ରାଜାରାଣୀ ମନ୍ଦିର ତକ୍ ଯାଇଥିଲା। ରାଜ୍ୟ ପ୍ରାଥମିକ ଶିକ୍ଷାକେ ବରକସ କରିବା ଲାଗି ଫି ପଞ୍ଚାୟତନ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରାଯିବା। 5 ଏକର ଜମିନ୍ଥି ଏ ବିଦ୍ୟାଳୟ ତିଆରି କରାଯିବା। ସବୁ ବିଦ୍ୟାଳୟ ନିର୍ମାଣ କାମ ଲାଗି 6 କୋଟି ଟଙ୍କା ଖର୍ଚ୍ଚ କରାଯିବା। ଗଲାକାଲି ରାଜ୍ୟସ୍ତରୀୟ ଖଡ଼ିଛୁଆଁ ଉତ୍ସବଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ବାବଦେ ଘୋଷଣା କରିଛନ୍। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଅଙ୍ଗନବାଡ଼ିମାନଙ୍କେ ଖେପ୍ ଖେପ୍ କରି ଶିଶୁ ବାଟିକାକେ ମିଶାଯିବା ବୋଲି ବିଲ୍ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆସାମ ଗସ୍ତତି ଯିବେ। ଆସାମର ଜୋରହାଟ ସଂସଦୀୟ କ୍ଷେତ୍ରର ସୋନାରୀ ଆଉ ମରିୟାନୀ ବିଧାନସଭା କ୍ଷେତ୍ରନ 2 ଦିନ ଧରିକରି ବିଜେପି ପ୍ରାର୍ଥୀଙ୍କ ଲାଗି ସେ ନିର୍ବାଚନ ପ୍ରଚାର କରିବେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶକ୍ତିକାନ୍ତ ଦାସ ଗଲାକାଲି ଭୁବନେଶ୍ୱର ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍। ଶ୍ରୀ ଦାସ ଭିନ୍ ଭିନ୍ ଅତ୍ୟାଧୁନିକ ଲ୍ୟାବ୍ ବୁଲି ଦେଖବାର ସହିତ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ଦିଗେ ଏହି କେନ୍ଦ୍ର ମୁଖିଆ ଭୂମିକା ନେବା ବୋଲି କହିଛନ୍ତି। ପରିଦର୍ଶନ ବେଲ୍କେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଗଲାକାଲି ଭୁବନେଶ୍ୱର ଖାରବେଳ ଭବନ ସମ୍ମିଳନୀ କକ୍ଷନ ସଚିବସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଅର୍ଥ ବିଭାଗ ତରଫୁ ଗଲା ମାର୍ଚ୍ଚ ମାସ ତକ ରାଜ୍ୟର ଆର୍ଥିକ ପ୍ରଦର୍ଶନ, ଖର୍ଚ୍ଚ ଆଉ ରାଜସ୍ୱ ଆଦାୟ ବାବଦେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର ଲୋକସେବା ଭବନ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂଆ ପାଠାଗାରକେ ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଛନ୍। ଏ ଅବସରରେ ପାଠାଗାର ନଥିବା ସମ୍ବିଧାନ ବହି ପଢ଼ବାର ସହିତ ପାଠାଗାରର ପହିଲା ପାଠକ ଭାବେ ରେଜିଷ୍ଟରଥି ମନ୍ତବ୍ୟ ଲେଖିକରି ମନ୍ତ୍ରୀ ଶ୍ରୀ ପୂଜାରୀ ଦସ୍ତଖତ କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ଆଇବା ଖେପ୍ ଏପ୍ରିଲ୍ 8 ତାରିଖ ନ ହେବା। ବହୁତ ନୀତିକାନ୍ତି ରହୁଥିବାର ଦିନ ଆଉ ରବିବାର ଦିନକେ ଛାଡ଼ିକରି ବାକି ଦିନମାନଙ୍କେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସାମାଜିକ ଗଣମାଧ୍ୟମ ଜରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିଚ୍ଛନ୍ନ ଆଇବା ମଙ୍ଗଳବାର ଦିନ ଛତିଶା ନିଯୋଗ ଆଉ ନୀତି ସବ୍କମିଟିର ବୈଠକ ହେବା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହେବାରକେ ଥିବା ବୈଠକଟି ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ବାବଦେ ଆଲୋଚନା କରାଯିବ। ଆଇବାକାଲିଠାରୁ 9 ତାରିଖ ତକ ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟନ ଆନ୍ତଃ ବିଶ୍ୱବିଦ୍ୟାଳୟ ଖେଲକୁଦ ପ୍ରତିଯୋଗିତା ହେବା। ଏଥି ରାଜ୍ୟର 14 ବିଶ୍ୱବିଦ୍ୟାଳୟନ ମୋଟ 346 ଜଣ ଖେଳାଳି ଭାଗ ନେବେ। ପ୍ରତିଯୋଗିତାକେ ପରିଚାଳନା କରିବା ଲାଗି 18 କମିଟି ଗଠନ କରାଯାଇଛି। ବ୍ୟାଙ୍କକ୍ନ ଚାଲିଥିବା ପହିଲା ବିଶ୍ୱ ପାରା ତୀରନ୍ଦାଜ ର୍ୟାଙ୍କିଂ ସିରିଜ୍ଟି ଓଡ଼ିଶାର ପାୟଲ ନାଗ ସ୍ୱର୍ଣ୍ଣପଦକ ହାସଲ କରିଛନ୍। ମହିଳା କମ୍ପାଉଣ୍ଡ ଫାଇନାଲ୍ଟି ବିଶ୍ୱ ଚାମ୍ପିୟନ୍ ଶୀତଲ ଦେବୀଙ୍କୁ ହରେଇକରି ସେ ସ୍ୱର୍ଣ୍ଣ ଜିତିକରି ରାଜ୍ୟ ଆଉ ଦେଶ ଲାଗି ଗୌରବ ଆଣିଛନ୍। ଏ ବର୍ଷର ର୍ୟାଙ୍କିଂ ସିରିଜ୍ଟି ପାୟଲ 2 ସ୍ୱର୍ଣ୍ଣପଦକ ଜିତିସାରିଲେନ। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।